ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଛି। ମୁଖ୍ୟ ସମ୍ବାଦ, ଦୁଗ୍ଧ ହେଉଛି ପୁଷ୍ଟିର ଆଧାର ଓ ଅର୍ଥନୀତିର ସମ୍ବଳ, ବିଶ୍ୱ ଦୁଗ୍ଧ ଦିବସ ପାଳନ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଦ୍ୱିତୀୟ କୃଷି ଭବନକୁ ସମ୍ବଲପୁରଠାରେ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଦେବଦମ୍ପତି ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ ଏବଂ କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ କର୍କଟ ବିଜୟୀ ଦିବସ। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର, ଜୀବିକା ଏବଂ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଦୁଗ୍ଧର ଶକ୍ତି ପାଳନ। ଦୁଗ୍ଧ ପୁଷ୍ଟିର ଆଧାର ଓ ଅର୍ଥନୀତିର ସମ୍ବଳ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ବିଶ୍ୱ ଦୁଗ୍ଧ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ଗୋ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସ୍ଥାୟୀ ପୁଞ୍ଜିନିବେଶରେ 50% ଓ ସର୍ବାଧିକ 1 କୋଟି ଟଙ୍କାର ରିହାତି ସରକାର ପ୍ରଦାନ କରିବେ। ପ୍ରାଣୀ କଲ୍ୟାଣ ପ୍ରତି ସରକାର ସମ୍ବେଦନଶୀଳ, ସହାନୁଭୂତି ଓ ପର୍ଯ୍ୟାବରଣ ପ୍ରତି ଉତ୍ତରଦାୟିତ୍ୱକୁ ସମ୍ପାଦନ କରିବା ପାଇଁ ନୂଆ ନୂଆ ଗୋଶାଳା ପ୍ରତିଷ୍ଠା କରାଯାଉଛି। ଓମ୍ଫେଡ୍ ଜରିଆରେ ଓଡ଼ିଶାରେ ଦୁଗ୍ଧ ବିପ୍ଳବ ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ଗୋମାତା ଯୋଜନାରେ 342 କୋଟି ଟଙ୍କା ଆମେ ବ୍ୟୟ ରଖିଛୁ, ଅଟକଳ ରଖିଛୁ। ଗୋରୁ ଗାଈଙ୍କର ଟୀକାକରଣ, ରୋଗ ନିୟନ୍ତ୍ରଣ ଓ ଚିକିତ୍ସା ସେବା କିଭଳି ଭାବରେ କରାଯାଇପାରିବ ତାହା ଉପରେ ସ୍ୱତନ୍ତ୍ର ଭାବରେ ଫୋକସ୍ କରାଯାଉଛି। ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ୟରେ ଆମ ସରକାର ପ୍ରାୟ 186 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଆଉ ଏହି ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ 2024-25 ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ 3 ଲକ୍ଷ ଗୋପାଳକଙ୍କୁ 71 କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏହାଛଡ଼ା ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଓ 77 ଗୋଶାଳାକୁ 10 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ମୁଦିପଡ଼ାଠାରେ ରାଜ୍ୟର ଦ୍ୱିତୀୟ କୃଷି ଭବନର ଉଦ୍ଘାଟନ କରିଛନ୍ତି। କୃଷିପ୍ରଧାନ ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ କୃଷି ଭବନ ସହରର କୃଷିକ୍ଷେତ୍ରକୁ ନୂଆ ପରିଚୟ ଦେବା ସହ ଅନ୍ନଦାତାଙ୍କ ଉତ୍ତରୋତ୍ତର ବିକାଶ ଦିଗରେ ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଚାଷୀମାନଙ୍କୁ ଉନ୍ନତ ତାଲିମ ସହ ଚାଷ ସମ୍ବନ୍ଧୀୟ ଗବେଷଣା ପାଇଁ କୃଷି ଭବନ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଚାଷୀ, ମହିଳା, ଯୁବକଙ୍କ କଲ୍ୟାଣ ଏବଂ ଶିଶୁଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ପାଖାପାଖି 90 ରୁ 1 ଲକ୍ଷ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ଧାନ କିଣା ହଉଛି। ସିଧା ସିଧା 7 ରୁ 8 ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କର, 1 କୋଟି ମା ମାନଙ୍କୁ 10 ହଜାର କୋଟି ଟଙ୍କା ଦିଆଗଲା। ଓଡ଼ିଶାରେ ଚାଷୀମାନଙ୍କୁ ଇମ୍ପ୍ରୁଭ୍ ସବସିଡି ସହ ଆମର ଇନ୍ସୁରାନ୍ସ ପଇସାକୁ ସଠିକ୍ ଉପଲବ୍ଧ କରିବାରେ ସଫଳ ହେଇଛନ୍ତି। ମଧ୍ୟାହ୍ନ ଭୋଜନ ଏପର୍ଯ୍ୟନ୍ତ ପିଏମ୍ ପୋଷଣରେ 8ମ କ୍ଲାସ୍ ପର୍ଯ୍ୟନ୍ତ ମିଳୁଥିଲା, ତାକୁ ବଢ଼େଇକି 10ମ କ୍ଲାସ୍ ପର୍ଯ୍ୟନ୍ତ କରିଲେ। ଚାଷୀ, ଯୁବକ, ମହିଳା, ପୁଷ୍ଟିକର ଖାଦ୍ୟ ଛୋଟ ପିଲାମାନଙ୍କୁ, ଏସବୁ ମୌଳିକ ଦିଗରେ ଏବେର ସରକାର ବହୁତ ଅଗ୍ରଗତିରେ କାମ କରୁଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ବଲପୁର କୃଷି ଭବନ ପରିସରରେ ମା ପାଇଁ ଗଛଟିଏ ଅଭିଯାନରେ ଚାରାରୋପଣ କରିଥିଲେ। ଉଦ୍ଘାଟନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ଆଜି ଗୋପାଳପୁରସ୍ଥିତ ଆଦର୍ଶ କଲୋନୀ ବୁଲି ଦେଖିବା ସହ ସେଠାରେ ବସବାସ କରୁଥିବା ଅଧିବାସୀଙ୍କ ସହ ଆଲୋଚନା କରିଛନ୍ତି। କମିଟିର ଅଧ୍ୟକ୍ଷ ସନାତନ ବିଜୁଳିଙ୍କ ସମେତ ଅନ୍ୟ 6 ଜଣ ବିଧାୟକ ସେଠାରେ ଉପସ୍ଥିତ ରହୁଥିବା ଆଦର୍ଶ କଲୋନୀର ଅଧିବାସୀଙ୍କ ସହ ଜଳ ଯୋଗାଣ, ରାସ୍ତା, ପରିମଳ, ବିଦ୍ୟୁତ୍ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଶିବପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ବ୍ରାହ୍ମ ମୁହୂର୍ତ୍ତରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କର ଲୌକିକ ରୀତିନୀତିରେ ବାହାଘର ସରିବା ପରେ ବର୍ତ୍ତମାନ ଭକ୍ତମାନେ ଦେବଦମ୍ପତିଙ୍କୁ ଦର୍ଶନ କରୁଛନ୍ତି। ନବବିବାହିତ ଦେବଦମ୍ପତିଙ୍କର ଏହି ଅଭୂତପୂର୍ବ ଦୃଶ୍ୟକୁ ଦର୍ଶନ କରିବା ପାଇଁ ସମସ୍ତ ବିବାହ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଶୀତଳଷଷ୍ଠୀ ଯାତ୍ରା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଛନ୍ତି ସ୍ମୃତିରେଖା ତାରାଣିଆ।
ସମ୍ବଲପୁର ଛାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଏବଂ ମାତା ପାର୍ବତୀଙ୍କ ବିବାହ ପରେ ମହାନଦୀ କ୍ଲବ ମଣ୍ଡପଠାରେ ଦେବଦମ୍ପତି ଯୁଗଳ ଦର୍ଶନ ଦେଉଛନ୍ତି। ମୋଦିପଡ଼ାର ବାବା ଜାଗେଶ୍ୱର ଏବଂ ମାତା ପାର୍ବତୀଙ୍କ ଯୁଗଳ ଦର୍ଶନ ପାଟଣେଶ୍ୱରୀ ମଣ୍ଡପଠାରେ ଏବଂ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା ଏବଂ ମାତା ପାର୍ବତୀଙ୍କର ଯୁଗଳ ଦର୍ଶନ ନାରୀ ସେବା ସଦନଠାରେ ଭକ୍ତମାନଙ୍କୁ ଦେବଦମ୍ପତି ଦର୍ଶନ ଦେଉଛନ୍ତି। ସହରର ଅନ୍ୟ ମଣ୍ଡପଗୁଡ଼ିକରେ ମଧ୍ୟ ଦେବଦମ୍ପତିଙ୍କ ଦର୍ଶନ ପାଇବା ପାଇଁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହେଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ଶୀତଳଷଷ୍ଠୀ ମହୋତ୍ସବର ଦିବ୍ୟ ପର୍ବ ଦେବଦମ୍ପତିଙ୍କ ବିବାହ କନ୍ୟା ପିତାଙ୍କ ବାସଭବନରେ ହିମାଦ୍ରିନଗରରେ ଲୌକିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ବାବା ସୁବର୍ଣ୍ଣବୀରଙ୍କ ସହ ବୈଦ୍ୟନାଥର ବାବା କୋଶଳେଶ୍ୱର, ଚରଦାର ବାବା କପିଳେଶ୍ୱର, ବାବା ଚମ୍ପେଶ୍ୱର ଓ ଗୋଧନେଶ୍ୱରଙ୍କ ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ନିର୍ଦ୍ଧାରିତ ଲଗ୍ନରେ ଅନୁଷ୍ଠିତ ହୋଇଛି। ଏହି ବିବାହ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ବାବା ସୁବର୍ଣ୍ଣମେରୁଙ୍କ ମହାର୍ଗ ବରବେଶ ଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଏହି ଶୀତଳଷଷ୍ଠୀ ଯାତ୍ରାରେ ରାଜରାଜୁଡ଼ା ଅମଳରୁ ଥିବା 108 ଭରି ଓଜନର ସ୍ୱର୍ଣ୍ଣନାଗ ଏବଂ ମହଣ ମହଣ ରୂପାରେ ନିର୍ମିତ ବିମାନ ସହ ସୁନା ଓ ରୂପାର ଛତିଛତ୍ର ଓ ପ୍ରଭା ପ୍ରମୁଖ ଆକର୍ଷଣ ହୋଇ ରହିଛି। ପୁରୀ ଶ୍ରୀମନ୍ଦିରରେ ପଞ୍ଚମହାଦେବ, ଶ୍ରୀ ଜମ୍ବେଶ୍ୱର, ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ କପାଳ ମୋଚନ ଦେବ, ଶ୍ରୀ ନୀଳକଣ୍ଠେଶ୍ୱରଙ୍କର ଶୀତଳଷଷ୍ଠୀ ଯାତ୍ରା ପାଇଁ ଶ୍ରୀମନ୍ଦିର ଉତ୍ସବ ମୁଖର ହୋଇଉଠିଛି। ମଧ୍ୟରାତ୍ରିରେ ମହାଦେବଙ୍କର ବିବାହ ଶେଷ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିମନ୍ତ୍ରଣ ପାଇ ପଟୁଆରରେ ପଞ୍ଚମହାଦେବ ଶ୍ରୀମନ୍ଦିରକୁ ସନ୍ଧ୍ୟାଧୂପ ପରେ ବିଜେ କରିଥିଲେ। ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ଶୀତଳଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ତୃତୀୟ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ଆଜ୍ଞାମଳ ପାଇ ଆଜି ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ଭୂଦେବୀ ରୋହିଣୀକୁଣ୍ଡ ନିକଟ ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା କରିବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ଭଦ୍ରକ ଗସ୍ତରେ ଯିବେ। ଆମ ଭଦ୍ରକ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଅପରାହ୍ନ 4:00 ମୁଖ୍ୟମନ୍ତ୍ରୀ ଜିଲ୍ଲାର ରମ୍ଭିଲା ପଞ୍ଚାୟତ ଆରଡ଼ିପଡ଼ା ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଉଦ୍ବୋଧନ ଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ 14 ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ ଅଭିଯାନର 25ତମ ସଂସ୍କରଣ ଆଜି ସମଗ୍ର ଦେଶରେ ଅନୁଷ୍ଠିତ ହେଉଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ନୂଆଦିଲ୍ଲୀରେ ଏହି ସଂସ୍କରଣର ନେତୃତ୍ୱ ନେଉଛନ୍ତି। ଏଥିରେ କ୍ରୀଡ଼ା ଏବଂ ମନୋରଞ୍ଜନ ଜଗତର ବହୁ ପ୍ରମୁଖ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରୁଛନ୍ତି। ସୁସ୍ଥ ଜୀବନଶୈଳୀ ଶୀର୍ଷକ ବାର୍ତ୍ତାକୁ ପ୍ରସାରଣ କରିବା ଲକ୍ଷ୍ୟ ନେଇ ଦେଶର 2000ରୁ ଅଧିକ ସ୍ଥାନରେ ଏହି ଅଭିଯାନର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଅନଗ୍ରସର ଥିବା ସହରାଞ୍ଚଳର ଲୋକମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 2 ସହଯୋଗ ରଥର ଆୟୋଜନ କରାଯାଇଛି। ଭ୍ରାମ୍ୟମାଣ ସହଯୋଗ ରଥ ଜରିଆରେ ସରକାରଙ୍କର ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବାରକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସମସ୍ତ କୋଭିଡ୍ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି। ଭୁବନେଶ୍ୱର ଓ କଟକରେ ସର୍ବାଧିକ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଗ୍ଧ ହେଉଛି ପୁଷ୍ଟିର ଆଧାର ଓ ଅର୍ଥନୀତିର ସମ୍ବଳ, ବିଶ୍ୱ ଦୁଗ୍ଧ ଦିବସ ପାଳନ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଦ୍ୱିତୀୟ କୃଷି ଭବନକୁ ସମ୍ବଲପୁରଠାରେ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଦେବଦମ୍ପତି ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ ଏବଂ କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ କର୍କଟ ବିଜୟୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।